ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଅପରେସନ୍ ସିନ୍ଦୁର ଉପରେ ଲୋକସଭାରେ ବିଶେଷ ଆଲୋଚନା ଜାରି। ଭାରତ ଉପରେ ଆକ୍ରମଣ ହେଲେ ନିଜସ୍ୱ ରଣନୀତିରେ ନିଶ୍ଚିତ ଜବାବ ଦେବୁ ବୋଲି କହିଲେ ପ୍ରଧାନମନ୍ତ୍ରୀ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ତିନି ଜଣ ଆତଙ୍କବାଦୀଙ୍କୁ ଅପରେସନ୍ ମହାଦେବ ଅଧୀନରେ ନିପାତ କରାଗଲା, ଲୋକସଭାରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର 100ଟି ଦେଶକୁ ରପ୍ତାନୀ କରାଯାଇଛି ବୋଲି ରାଜ୍ୟସଭାରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ, ଏବଂ ଦେଶରେ ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା 16,912 ଜନଔଷଧୀ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ରାଜ୍ୟସଭାରେ ଲିଖିତ ଉତ୍ତର ରଖିଲେ ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ। ଲୋକସଭାରେ ଆଜି ଅପରେସନ୍ ସିନ୍ଦୁର ଉପରେ ବିଶେଷ ଆଲୋଚନା ହେଉଛି। ଏଥିରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସନ୍ତାସବାଦୀମାନେ ଦେଶରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି କରିବା ଲକ୍ଷ୍ୟରେ ପହଲଗାମ୍ ଆକ୍ରମଣ କରିଥିବା ବେଳେ ଦେଶବାସୀଙ୍କ ଏକତା ଏହାକୁ ପଣ୍ଡ କରିଥିଲା। ଭାରତୀୟ ସେନାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, 22 ମିନିଟ୍ରେ 22 ଏପ୍ରିଲ୍ର ପ୍ରତିଶୋଧ ନିଆଯାଇଛି। ଅପରେସନ୍ ସିନ୍ଦୁର ଆକ୍ରମଣରେ ପାକିସ୍ତାନର ଏୟାରବେସ୍ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ ଆତ୍ମନିର୍ଭର ଭାରତର କ୍ଷମତା ପ୍ରଦର୍ଶିତ ହୋଇଛି। ଭାରତ ଉପରେ ଆକ୍ରମଣ ହେଲେ ଆମେ ଆମର ନିଜସ୍ୱ ରଣନୀତିରେ ନିଶ୍ଚିତ ଜବାବ ଦେବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସଦର ଉଭୟ ସଦନରେ ଆଜି ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ସମ୍ପର୍କରେ ବିଶେଷ ଆଲୋଚନା ଜାରି ରହିଛି। ଲୋକସଭାରେ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆତଙ୍କବାଦୀମାନଙ୍କୁ ଦୃଢ଼ ଜବାବ ଦେବା ଆମ ରାଷ୍ଟ୍ରୀୟ ସଂକଳ୍ପ। ପହଲଗାମ୍ଠାରେ ଆତଙ୍କବାଦୀମାନେ କ୍ରୂରତାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ସରକାର ଆତଙ୍କବାଦୀମାନଙ୍କୁ ମାଟିରେ ମିଶାଇବା ପାଇଁ ସଂକଳ୍ପ ନେଇଥିଲେ, ଏଥିପାଇଁ ସେନାବାହିନୀକୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଥିଲା। ଆଜି ଆତଙ୍କବାଦୀମାନଙ୍କ ବିରୋଧରେ ତାଙ୍କ କଳ୍ପନାଠାରୁ ମଧ୍ୟ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
हमारे सेनाओं ने आतंकी अड्डों को तबाह कर दिया। पाकिस्तान की न्यूक्लियर धमकी को हमने झूठा साबित कर दिया। भारत ने सिद्ध कर दिया कि न्यूक्लियर ब्लैकमेलिंग अब नहीं चलेगा और न ही ये न्यूक्लियर ब्लैकमेलिंग के सामने भारत झुकेगा। भारत ने दिखाई अपनी तकनीकी क्षमता, पाकिस्तान के सीने पर सटीक प्रहार किया। टेक्नोलॉजी आधारित युद्ध का युग है। ऑपरेशन सिंदूर इस महारत में भी सफल सिद्ध हुआ है। ऑपरेशन सिंदूर के दरमियान पहली बार हुआ जब आत्मनिर्भर भारत की ताकत को दुनिया ने पहचाना।
ରାଜ୍ୟସଭାରେ ଆଲୋଚନାରେ ଅଂଶଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁ କାଶ୍ମୀରରେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ଏବଂ ସୁରକ୍ଷା ବାହିନୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଆତଙ୍କବାଦୀମାନେ ପହଲଗାମରେ 26 ଜଣ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି। ଅପରେସନ୍ ସିନ୍ଦୁରର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବା ଏବଂ ଭାରତର ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତିର ବାର୍ତ୍ତାକୁ ସ୍ୱଷ୍ଟ କରିବା। ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦୀମାନଙ୍କୁ ଦୃଢ଼ ଜବାବ ଦେଇପାରିଛି। ଅପରେସନ୍ ସିନ୍ଦୁରରେ 100ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ପାକିସ୍ତାନ ଭବିଷ୍ୟତରେ କୌଣସି ଦୁଃସାହସିକ କାର୍ଯ୍ୟ କଲେ କିମ୍ବା ଆତଙ୍କବାଦକୁ ପ୍ରୋତ୍ସାହନ ଦେଲେ ପୁଣି ଥରେ କଡ଼ା ପଦକ୍ଷେପ ନିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଲୋକସଭାରେ ହେଉଥିବା ଏହି ଆଲୋଚନାରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଭାରତୀୟ ସେନା, ସିଆର୍ପିଏଫ୍ ଏବଂ ଜମ୍ମୁ କାଶ୍ମୀର ପୁଲିସ୍ର ମିଳିତ ସହଯୋଗରେ ଗତକାଲି ଅପରେସନ୍ ମହାଦେବ ଅଧୀନରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ 3ଟି ରାଇଫଲ ମଧ୍ୟ ଏହି ଆତଙ୍କବାଦୀଙ୍କଠାରୁ ଜବତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ତିନି ଆତଙ୍କବାଦୀ ସୁଲେମାନ ଶାହା, ଜିବ୍ରାନ୍ ଏବଂ ହମ୍ଜା ଆଫଗାନୀ ଏହି ଅପରେସନ୍ ମହାଦେବ ମିଶନରେ ପ୍ରାଣ ହରାଇଛନ୍ତି। ସୁଲେମାନ ଜଣେ ଦୁର୍ଦ୍ଦଶ ଆତଙ୍କବାଦୀ ଥିଲା ଯିଏ ପହଲଗାମ୍ ଏବଂ ଗଗନଗିରି ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିଲା। ସେମାନଙ୍କର ଏଥିରେ ସମ୍ପୃକ୍ତି ଥିବାର ଗୁଇନ୍ଦା ସଂସ୍ଥା ପାଖରେ ବଳିଷ୍ଠ ପ୍ରମାଣ ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଲୋକସଭାରେ କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପହଲଗାମ୍ଠାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ଏହି ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ମୁଖରେ ନିର୍ମମ ଭାବେ ହତ୍ୟା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ଜବାବରେ ଅପରେସନ୍ ସିନ୍ଦୁର ଅଭିଯାନକୁ ଅନୁମତି ଦେଇ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ। ପହଲଗାମ ଆକ୍ରମଣରେ ଜଡ଼ିତ ଏହି ଆତଙ୍କବାଦୀମାନେ ଯେପରି ଦେଶ ଛାଡ଼ି ନ ଯାଇପାରିବେ ସେଥିପାଇଁ ସରକାର ସୁରକ୍ଷା ବାହିନୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବାହିନୀଙ୍କ ସାହସ ଏବଂ ଅନୁରୂପ ପଦକ୍ଷେପ ପାଇଁ ଶ୍ରୀ ଶାହା ତାଙ୍କୁ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ତଦନ୍ତର ଏକ ଅଂଶ ସ୍ୱରୂପ ତଦନ୍ତକାରୀ ଦଳ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପରିବାର ସଦସ୍ୟ, ପର୍ଯ୍ୟଟକ, ଫଟୋଗ୍ରାଫର ଏବଂ ସ୍ଥାନୀୟ ବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି 1000ରୁ ଅଧିକ ବ୍ୟକ୍ତିଙ୍କୁ ଏ ପ୍ରସଙ୍ଗରେ ପଚରା ଉଚରା କରାଯାଇ ଆତଙ୍କବାଦୀଙ୍କ ସ୍କେଚ୍ ପ୍ରସ୍ତୁତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଗତ ଜୁନ୍ 22ରେ 2 ଜଣ ସନ୍ଦିଗ୍ଧ ବ୍ୟକ୍ତି ବସିର ଏବଂ ପରଭେଜଙ୍କ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଚିହ୍ନଟ କରାଯାଇଥିଲା। ଦେଶର ସୁରକ୍ଷା ବାହିନୀ କେବଳ ଆତଙ୍କବାଦୀମାନଙ୍କୁ ନିପାତ କରିନଥିଲେ ବରଂ ସେମାନଙ୍କୁ ଆମ ଦେଶକୁ ପଠାଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିଥିଲେ। ଗତ ମେ 7 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ ହୋଇଥିଲା ଏବଂ ରାତି 4:24 ମଧ୍ୟରେ ଏହି ଅପରେସନ୍ ଶେଷ ହୋଇଥିଲା। ଏଥିରେ ପାକିସ୍ତାନର 9 ଆତଙ୍କବାଦୀ ଆଡ୍ଡାକୁ ଆମ ସଶସ୍ତ ବାହିନୀ ନଷ୍ଟ କରିବା ସହ 100ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ଏହି ଆଲୋଚନାରେ ଶ୍ରୀ ଶାହା କହିଛନ୍ତି ଏହି ଆକ୍ରମଣରେ କୌଣସି ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇନାହିଁ କାରଣ ଆମ ସଶସ୍ତ ବାହିନୀ 100 କିଲୋମିଟର ପରିଧି ଭିତରେ ହିଁ ପାକିସ୍ତାନ ଉପରକୁ ଆକ୍ରମଣ କରିଥିଲା। ନରେନ୍ଦ୍ର ମୋଦି ସରକାରଙ୍କ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତାର ନୀତିକୁ ଉଲ୍ଲେଖ କରି ଶ୍ରୀ ଶାହା ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ସମାଲୋଚନା କରି କହିଛନ୍ତି ଆତଙ୍କବାଦୀମାନେ ପାକିସ୍ତାନରୁ ଆସିଥିବା ପ୍ରମାଣ ମାଗି ଶ୍ରୀ ଚିଦାମ୍ବରମ୍ ପାକିସ୍ତାନକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ବିରୋଧୀ ଦଳକୁ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବାରେ ସମାଲୋଚନା କରି ଶ୍ରୀ ଶାହା କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଭାରତର ଦୃଢ଼ ଜବାବରେ ପାକିସ୍ତାନ ତା'ର ଆକ୍ରମଣାତ୍ମକ ନୀତିକୁ ବଦଳାଇବାକୁ ବାଧ୍ୟ ହୋଇଥିଲା। ପାକିସ୍ତାନ ପାଖରେ ଆତ୍ମସମର୍ପଣ ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗୃହରେ କହିଛନ୍ତି। ଏହି ଆଲୋଚନାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଶିବସେନାର ଶ୍ରୀକାନ୍ତ ସିନ୍ଧେ, ଟିଏମ୍ସିର ସାୟନୀ ଘୋଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏବେ ଲୋକସଭାରେ ଆଲୋଚନା ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜ୍ୟସଭାରେ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଦୃଢ଼ ସଫଳତମ ଏବଂ ନିର୍ଣ୍ଣାୟକ ଅପରେସନ୍ ସିନ୍ଦୁର ଉପରେ ବିଶେଷ ଆଲୋଚନା ହୋଇଛି। ପ୍ରତିରକ୍ଷା ରପ୍ତାନୀ ବିଷୟରେ ରାଜ୍ୟସଭାରେ ଶ୍ରୀ ସିଂହ କହିଛନ୍ତି ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ଚଳିତ ବର୍ଷ ପ୍ରାୟ 100 ଦେଶକୁ ରପ୍ତାନୀ କରାଯାଇଛି, ଫଳରେ ପ୍ରତିରକ୍ଷା ରପ୍ତାନୀ 30,000 କୋଟି ଟଙ୍କାରେ ପହଞ୍ଚିଛି, ଯାହା 2029 ସୁଦ୍ଧା 50,000 କୋଟି ଟଙ୍କାରେ ପହଞ୍ଚିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଅପରେସନ୍ ସିନ୍ଦୁର ସମୟରେ ଅସ୍ତ୍ରବିରତି ଘୋଷଣା ପାଇଁ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯୁଦ୍ଧବିରତି ଘୋଷଣା କୌଣସି ଚାପଗ୍ରସ୍ତ ହୋଇ ସରକାର କରିନଥିଲେ। ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ କୌଣସି ଆଲୋଚନା କରିନଥିଲେ ବୋଲି ଶ୍ରୀ ସିଂ ସ୍ୱଷ୍ଟ କରିଛନ୍ତି। ଏହି ଆଲୋଚନାରେ ଡିଏମ୍କେ ସାଂସଦ ତିରୁଚି ଶିବା ଏବଂ ଟିଏମ୍ସିର ସାଗରିକା ଘୋଷ ଭାଗ ନେଇଥିଲେ। ଏବେ ଆଲୋଚନା ଜାରି ରହିଥିବାର ଖବର ମିଳିଛି। ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଯୋଜନା ଅଧୀନରେ ଚଳିତ ବର୍ଷ ଜୁନ୍ 30 ସୁଦ୍ଧା ମୋଟ 16,912 ଜନଔଷଧୀ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀମତୀ ପଟେଲ କହିଛନ୍ତି ସରକାର ଆସନ୍ତା ମାର୍ଚ୍ଚ 2027 ସୁଦ୍ଧା 25,000 ଜନଔଷଧୀ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅପରେସନ୍ ସିନ୍ଦୁର ଉପରେ ଲୋକସଭାରେ ବିଶେଷ ଆଲୋଚନା ଜାରି। ଭାରତ ଉପରେ ଆକ୍ରମଣ ହେଲେ ନିଜସ୍ୱ ରଣନୀତିରେ ନିଶ୍ଚିତ ଜବାବ ଦେବୁ ବୋଲି କହିଲେ ପ୍ରଧାନମନ୍ତ୍ରୀ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ 3 ଜଣ ଆତଙ୍କବାଦୀଙ୍କୁ ଅପରେସନ୍ ମହାଦେବ ଅଧୀନରେ ନିପାତ କରାଗଲା, ଲୋକସଭାରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର 100 ଦେଶକୁ ରପ୍ତାନୀ କରାଯାଇଛି ବୋଲି ରାଜ୍ୟସଭାରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଦେଶରେ ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା 16,912 ଜନଔଷଧୀ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଜ୍ୟସଭାରେ ଲିଖିତ ଉତ୍ତର ରଖିଲେ ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।